ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାର ସମର୍ଥନ ହାସଲ କରିପାରିଲା ନାହିଁ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ସମ୍ବିଧାନର 131ତମ ସଂଶୋଧନ ବିଧେୟକ। ହରମୁଜ ପ୍ରଣାଳୀରେ ଉପୁଜିଥିବା ପରିସ୍ଥିତିର ସମାଧାନ ପାଇଁ ଆୟୋଜନ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗଦେବ ଭାରତ। ୟୁରାନିୟମ୍ ସ୍ଥାନାନ୍ତର ସମ୍ପର୍କିତ ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 5 wicketରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ଲୋକସଭା ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ସମ୍ବିଧାନର 131ତମ ସଂଶୋଧନ ବିଧେୟକ ଲୋକସଭାର ସମର୍ଥନ ହାସଲ କରିପାରିନାହିଁ। ଲୋକସଭାରେ ଉପସ୍ଥିତ 528 ଜଣ ସଦସ୍ୟଙ୍କ ମଧ୍ୟରୁ 298 ଜଣ ସଦସ୍ୟ ଏହାର ସପକ୍ଷରେ ଏବଂ 230 ଜଣ ସଦସ୍ୟ ବିପକ୍ଷରେ ଭୋଟ୍ ଦେଇଥିଲେ। ବାଚସ୍ପତି ଓମ୍ ବିର୍ଲା ଭୋଟିଂ ଫଳାଫଳ ଘୋଷଣା କରି କହିଥିଲେ ଏହି ସଂଶୋଧନ ବିଧେୟକ ଆବଶ୍ୟକ ବହୁମତ ହାସଲ କରିପାରିନାହିଁ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ସୀମା ନିର୍ଦ୍ଧାରଣ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ପରସ୍କର ସହ ସମ୍ପୃକ୍ତ ହୋଇଥିବାରୁ ଏହାକୁ ମଞ୍ଜୁରୀ ପାଇଁ ପଠାଯିବ ନାହିଁ।
ଯୋ ନତିଜା ଆୟା ହେ ୟେ ଇତନା ଐତିହାସିକ ଔର ମହତ୍ୱପୂର୍ଣ୍ଣ ବିଲ୍ ପର ଦେଶ କା ମହିଳାଓଂ କୋ ଅବ ସମ୍ମାନ ଅଧିକାର ଦେନେ କା ଜୋ ବିଲ୍ ହେ ଉସକୋ ବିପକ୍ଷ କେ ସାଥ ନହିଁ ଦିଆ ବହୁତ ଖେଦ କି ବାତ ହେ ଔର ଇସ ଐତିହାସିକ
ସମ୍ବିଧାନର 131ତମ ସଂଶୋଧନ ବିଧେୟକ ସର୍ବଶେଷ ପ୍ରକାଶିତ ଜନଗଣନା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ମାଧ୍ୟମରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ଦିଷ୍ଟ ଥିଲା। ଗତକାଲି ପୂର୍ବାହ୍ନ 11ଟାରେ ଏହିସବୁ ସଂଶୋଧନ ବିଧେୟକଗୁଡ଼ିକ ଉପରେ ଆଲୋଚନା ପାଇଁ ଲୋକସଭା ଏକତ୍ର ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏହିସବୁ ବିଧେୟକଗୁଡ଼ିକ ଉପରେ ଉତ୍ତରରେ କହିଥିଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ସଂଘୀୟ ସନ୍ତୁଳନ ସୃଷ୍ଟି କରିବା ଉପରେ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଥିଲେ ରାଜ୍ୟଗୁଡ଼ିକର କ୍ଷମତାକୁ ସନ୍ତୁଳିତ କରିବା ହେଉଛି କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଇ ସରକାର ଲୋକସଭା ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ଆସନ ସଂରକ୍ଷଣ ରଖିବା ନିମନ୍ତେ ଏଭଳି ପଦକ୍ଷେପ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଶାହା କହିଥିଲେ। ସେ କହିଥିଲେ ସଂସଦର ଚଳିତ ଅଧିବେଶନରେ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କହିବା ଲାଗି 123 ଜଣ ସାଂସଦଙ୍କୁ ସୁଯୋଗ ଦିଆଯାଇଛି, ସେଥିମଧ୍ୟରୁ 56 ଜଣ ମହିଳା ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ। ସେ କହିଥିଲେ 1976 ଦେଶର ଜନସଂଖ୍ୟା 54 କୋଟିରୁ ଅଧିକ ଥିବାବେଳେ ବର୍ତ୍ତମାନ ଏହା 140 କୋଟି ଅତିକ୍ରମ କରିଛି। 2029 ସାଧାରଣ ନିର୍ବାଚନରେ ଏହି ଆଇନ ଲାଗୁ କରିବାକୁ ହେଲେ ବର୍ତ୍ତମାନଠାରୁ ଏହାର ପ୍ରସ୍ତୁତି ଆବଶ୍ୟକ। ଏତଦ୍ବ୍ୟତୀତ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ସହିତ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସମେତ ସମସ୍ତ କାର୍ଯ୍ୟ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ କରାଯାଉଛି ବୋଲି ଶ୍ରୀ ଶାହା ସ୍ୱଷ୍ଟ କରିଥିଲେ। ସେ କହିଥିଲେ ସୀମା ପୁନଃନିର୍ଦ୍ଧାରଣ କରାଯାଇପାରିଲେ ସଂସଦ ତଥା ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ସେ କହିଥିଲେ ଏ ସମ୍ପର୍କରେ ବିରୋଧୀମାନଙ୍କ ପକ୍ଷରୁ କରାଯାଉଥିବା ପ୍ରତ୍ୟେକଟି ଅଭିଯୋଗର ସଠିକ୍ ଉତ୍ତର ସରକାରଙ୍କ ପକ୍ଷରୁ ଦିଆଯାଇଛି, ତେଣୁ ବିରୋଧୀ ଦଳମାନେ ଏ ପ୍ରସଙ୍ଗରେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ।
परिसीमन के प्रावधान से ही एससी और एसटी जिसकी संख्या बढ़ती है उसकी सीटें भी बढ़ने का प्रावधान है। तो एक प्रकार से जो परिसीमन का विरोध कर रहे हैं वो एससी और एसटी सीटों की बढ़ोतरी का विरोध कर रहा है।
ଆମେରିକାକୁ ଇରାନ ୟୁରାନିୟମ୍ ସ୍ଥାନାନ୍ତର କରିବାକୁ ସମ୍ମତି ପ୍ରକାଶ କରିଥିବା ନେଇ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଇରାନ ଏହାକୁ ଖଣ୍ଡନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସ୍ମାଇଲ୍ ବାଘେଇ କହିଛନ୍ତି ତେହେରାନ କୌଣସି ପରିସ୍ଥିତିରେ ଏଭଳି ପଦକ୍ଷେପକୁ ଅନୁମତି ଦେବ ନାହିଁ। ଆମେରିକା ନୌସେନା ଦ୍ୱାରା ହରମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ହତାଶା ଏବଂ ଅସହାୟତାର ସଙ୍କେତ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଭାରତ ଅଷ୍ଟ୍ରିଆ ବ୍ୟବସାୟ ଫୋରମ ଅନୁଷ୍ଠିତ ହୋଇଛି। ଅଷ୍ଟ୍ରିଆର ଚାନ୍ସେଲର ଡକ୍ଟର ଖ୍ରୀଷ୍ଟିଆନ୍ ଷ୍ଟର୍ଣ୍ଣଙ୍କ ଭାରତ ଗସ୍ତ ସମୟରେ ଅନୁଷ୍ଠିତ ଏହି ଫୋରମରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଫୋରମରେ ଯୋଗଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ନିରନ୍ତର ବ୍ୟବସାୟିକ ସମ୍ପର୍କ ଦୃଢ଼ କରିବା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନେଇ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 3 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିବା ବେଳେ ଅଷ୍ଟ୍ରିଆର 160 କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ପରିବହନ ପାଇଁ ଫ୍ରାନ୍ସ ଏବଂ ବ୍ରିଟେନ୍ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ପଦକ୍ଷେପରେ ଭାରତ ଯୋଗଦେବ। ଏଥିରେ ଭାରତକୁ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଥିବା କୁହାଯାଇଛି। ଗତକାଲି ସାପ୍ତାହିକ ସୂଚନା ପ୍ରଦାନ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ବିଷୟ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି କରିଡର ମଧ୍ୟରୁ ଗୋଟିଏର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେବାକୁ ଥିବା ଉଦ୍ୟମରେ ଭାରତ ସାମିଲ ହେବ। ସେ କହିଛନ୍ତି, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏ ନେଇ ଆଲୋଚନା କରିଛନ୍ତି। ହର୍ମୁଜ୍ ପ୍ରଣାଳୀର ପରିସ୍ଥିତିର ସମାଧାନ ପାଇଁ ଉଭୟ ନେତା 40 ଦେଶ ସହିତ ଆଭାସୀ ଜରିଆରେ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଜମ୍ମୁ କାଶ୍ମୀରର ସୁପ୍ରସିଦ୍ଧ ଲେଖକ ସଫି ସୋଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। କାଶ୍ମୀରୀ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସଫି ସୋଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ସହ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ସେଠାକାର ବନ୍ଦରଗୁଡ଼ିକରେ ଆମେରିକା ନୌସେନା ପକ୍ଷରୁ ଅବରୋଧ ଜାରି ରହିବ। ଇରାନ୍ର ହର୍ମୁଜ୍ ପ୍ରଣାଳୀକୁ ନିଜ ଅକ୍ତିଆରକୁ ନେବା ସତ୍ତ୍ୱେ ଏହି ଅବରୋଧ ଜାରି ରହିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଯେପର୍ଯ୍ୟନ୍ତ ଇରାନ୍ ସହିତ ଆମେରିକାର କାରବାର 100% ସମ୍ପୂର୍ଣ୍ଣ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେରିକା ନୌସେନା ଇରାନ୍ରେ ପ୍ରଭାବଶାଳୀ ଢଙ୍ଗରେ ନିଜର କାର୍ଯ୍ୟ ଜାରି ରଖିବ। ଲେବାନନ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଇସ୍ରାଏଲ୍ ଆକ୍ରମଣରେ କୌନିନ୍ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଆହତ ହୋଇଛନ୍ତି। ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ 10 ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ ଏହା ପ୍ରଥମ ଆକ୍ରମଣ। ପୂର୍ବରୁ ଲେବାନନ୍ର ସୀମା ଏବଂ ଦକ୍ଷିଣ ଲେବାନନ୍ରେ ଥିବା ଜାତିସଂଘର ଶାନ୍ତିରକ୍ଷୀଙ୍କ ମଧ୍ୟରେ ଯୁଦ୍ଧବିରତି ପରେ କିଛି ସ୍ଥାନରେ ଗୁଳିଗୋଳା ବର୍ଷଣ ହୋଇଥିବା ସୂଚନା ମିଳିଛି। ପଶ୍ଚିମ ଏସିଆରେ ଗତ ଫେବୃଆରୀ 28 ଦେଖାଦେଇଥିବା ପରିସ୍ଥିତି ମଧ୍ୟରେ ଏପର୍ଯ୍ୟନ୍ତ 2,361 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଇରାନ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେମାନଙ୍କ ମଧ୍ୟରୁ 2,060 ଜଣଙ୍କୁ ଆର୍ମେନିଆ ଏବଂ 301 ଜଣଙ୍କୁ ଆଜରବୈଜାନ ଦେଇ ଭାରତ ଅଣାଯାଇଛି। ଇସ୍ରାଏଲ୍ ଲେବାନନ୍ ମଧ୍ୟରେ ଅସ୍ତ୍ରବିରତି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏହାକୁ ସ୍ୱାଗତ କରୁଛି। ଶାନ୍ତି ପ୍ରତିଷ୍ଠା ଦିଗରେ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଭାରତ ସ୍ୱାଗତ କରେ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 5 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। 181 ରନ୍ ପିଛା କରି ଗୁଜରାଟ ଟାଇଟନ୍ସ 19 4 ବଲ୍ରେ ଆବଶ୍ୟକ ସ୍କୋର ହାସଲ କରିଥିଲା। ସୁମନ ଗିଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 180 ରନ୍ ସ୍କୋର କରିଥିଲା। ଆଜି ଆଇପିଏଲ୍ରେ 2 ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅପରାହ୍ନ 3:30 ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା 7:30 ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମହିଳା ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଡର୍ବାନ୍ରେ ଅନୁଷ୍ଠିତ ମ୍ୟାଚ୍ରେ 158 ରନ୍ ପିଛା କରି ଦକ୍ଷିଣ ଆଫ୍ରିକା 19 ଗୋଟିଏ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ ବିଜୟ ସହ ଦକ୍ଷିଣ ଆଫ୍ରିକା 1-0 ଆଗରେ ରହିଛି। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 7 ହରାଇ 157 ରନ୍ ସ୍କୋର କରିଥିଲା। ଆସନ୍ତାକାଲି 5 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଡର୍ବାନ୍ରେ ଖେଳାଯିବ। ଆସନ୍ତା 22 ତୃତୀୟ ଏବଂ 25 ଚତୁର୍ଥ ମ୍ୟାଚ୍ ଅନୁଷ୍ଠିତ ହେବ। ବେନୋନିର ୱିଲ୍ମୋର୍ ପାର୍କରେ ଆସନ୍ତା 27 ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାର ସମର୍ଥନ ହାସଲ କରିପାରିଲା ନାହିଁ ମହିଳାମାନଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ସମ୍ଭିଧାନର 131 ସଂଶୋଧନ ବିଧେୟକ। ହରମୁଜ ପ୍ରଣାଳୀରେ ଉପୁଜିଥିବା ପରିସ୍ଥିତିର ସମାଧାନ ପାଇଁ ଆୟୋଜନ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗଦେବ ଭାରତ, ୟୁରାନିୟମ୍ ସ୍ଥାନାନ୍ତର ସମ୍ପର୍କିତ ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 5 ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।